आकाशवाणी संवाद पढ़ुछन्ति मलय रंजन मिश्र। मुख्य संवाद, पश्चिमबंग एवं आसाम विधानसभा निर्वाचन में बीजेपी को स्पष्ट बहुमत, पुडुचेरी में पुनः सरकार गठन करिब एनडीए, तमिलनाडु में प्रथम थर पर निर्वाचन लड़िथिबा टीभीके को सर्वाधिक आसन, बीजेपी विजय को ऐतिहासिक अभूतपूर्व बोली वर्णना कले प्रधानमंत्री, आमेरिकीय जहाजगुड़िक आक्रमण कले ईरान को कठोर परिणाम भोग करने पड़ चेतावनी देले आमेरिका राष्ट्रपति, एवं आईपीएल क्रिकेट में गतकाल मैच लक्ष्मण सुपर जायंट्स को 6 विकेट रे परास्त कला मुंबई इंडियंस। पश्चिमबंग एवं तमिलनाडु विधानसभा निर्वाचन फलाफल इतिहास सृष्टि करिछि। बीजेपी प्रथम थर पर पश्चिमबंग में बहुमत हासिल करिछि। भोट गणति होइथिबा 293 टी आसन मध्यरु 292 टी फलाफल घोषित होइछि। सेथिमध्यरु बीजेपी 206 टी आसन अक्तियार करि दुई तृतीयांशरु अधिक संख्या गरिष्ठता हासिल करिछि। एथिसह तृणमूल कंग्रेस 15 वर्षर शासन समाप्ति होइछि। कंग्रेस एवं आम जनता उन्नयन पार्टी एजेयूपी दुईटी लेखाएं आसन एवं सीपीएम गोटे आसन विजयी होती। भवानीपुर विधानसभा आसन बीजेपी शुभेन्दु अधिकारी मुख्यमंत्री ममता बानर्जी को 15,000 अधिक भोट्रे परास्त करिछन्ति। नंदीग्राम आसन श्री अधिकारी विजयी होती। 1972 मसीहा परे प्रथम थर पर केन्द्र में क्षमता में थिबा दल पश्चिमबंगरे सरकार गठन करने को जाउछि। एजेयूपी मुख्य हुमायून कबीर उभय नौड़ा एवं राजीनगर आसन विजयी होती। 294 टी आसन पर पश्चिमबंगरे दुईट पर्यायर गतमास 23-29 तारीख में निर्वाचन होता। द्वितीय पर्यायर रेकर्ड संख्यक 92.47% मतदान होता। तेज गत 2 तारीख में 15 बूथ में पुनः निर्वाचन अनुषित होता। निर्वाचन हिंसा और जालियाती अभियोग फाल्टा निर्वाचन मंडल मतग्रहण को संपूर्ण बातिल आसंता 21 तारीख में आसन में मतग्रहण कर 24 तारीख में भोट गणति हो। 2021 निर्वाचन में टीएमसी 215 आसन हासिल करथिबा बेले बीजेपी 77 गोर्खा जनमुक्ति मोर्चा एवं आईएसएफ गोटे लेखाएं आसन पाई। तमिलनाडु अभिनेतारु राजनेता पलटिथिबा थालापति विजयक दल तमिलगा भेट्रिक आजगम टीभीके प्रथम थर पर निर्वाचन लड़ी बृहत्तम दल भाव उभा होइछि। 234 सदस्य विशिष्ट विधानसभा टीभीके 108 आसन हासिल करिछि। अन्यपक्ष शासक डीएमके 69 आसन हासिल करथिबा बेले एआईएडीएमके 47 आसन जीति। मुख्यमंत्री एमके स्टालिन चेन्नईर कोलाथुर विधानसभा मंडलीरु टीभीके प्रार्थी भीएस बाबूंकठारु प्राय 8,700 भोट्रे परास्त होइछन्ति। तेबे तांको पुओ तथा उपमुख्यमंत्री उदयनिधि स्टालिन चेपक थिरुभालिकेनिरे विजय हासिल करिछन्ति। तिरुपुर जिल्लार अविनाशी संरक्षित आसनरु बीजेपी प्रार्थी केन्द्र राष्ट्रमंत्री एल मुरुगन टीभीकेर कमली एसकठारु परास्त होइछन्ति। अन्य दलगुड़िक मध्यरे पीएमके 4 कांग्रेस 5 आसन में विजय लाभ करिछि। बीजेपी डीएमडीके एवं एएमएमके गोटे लेखाएं आसन, सीपीआईएम भिसीके एवं इंडियन यूनियन मुस्लिम लीग 2 लेखाएं आसन हासिल करिछन्ति। टीभीके मुख्य श्री विजय खुबशीघ्र राज्यर परवर्ती मुख्यमंत्री हेबे बोली आशा कराउछि। तेबे सरकार गठन पर टीभीके को आउ 10 सदस्य आवश्यकता रहिछि। आसाम एवं पुडुचेरी में वर्तमान सरकार पुनः क्षमता को फेरीथिबा बेले केरलम कांग्रेस नेतृत्वाधीन यूडीएफ सबुठारु अधिक आसन हासिल करिछि। प्रधानमंत्री नरेन्द्र मोदी बीजेपी विजय को ऐतिहासिक एवं अभूतपूर्व बोली वर्णना करिछन्ति। पश्चिमबंग आसाम केरलम तमिलनाडु एवं पुडुचेरी जनता दलीय कर्मी को श्री मोदी कृतज्ञता ज्ञापन करिछन्ति। दिल्ली स्थित बीजेपी कार्यालय में दलीय कर्मी को संबोधन कर श्री मोदी कहिछन्ति बीजेपी नेतृत्वाधीन एनडीए सरकार एवं 20 अधिक राज्य में क्षमताधीन होइछि। नागरिक ही ईश्वर एक मंत्र में बीजेपी कार्य करने दलीय कर्मी लोकों सेवा समर्पित भाव कार्य कर फल देशवासी विश्वास अधिक अधिक होइछि। बीजेपी शासनाधीन राज्यगुड़िक सुशासन विकास जारी रही बोली देशवासी पाखरे स्पष्ट होइछि। श्री मोदी कहिछन्ति देश पई नूतन सूर्य उदय होइछि एवं भारतर महान गणतंत्र कार्यदक्षतार राजनीति एवं एक भारत श्रेष्ठ भारत दृष्टिकोण से समस्ते आस्था प्रकट करिछन्ति।
जय पराजय लोकतंत्र और चुनावी राजनीति का एक स्वाभाविक हिस्सा होता है, लेकिन 5 प्रदेशों की जनता ने पूरे विश्व को दिखाया है कि ये हमारा भारत मदर ऑफ डेमोक्रेसी क्यों है। लोकतंत्र डेमोक्रेसी हमारे लिए सिर्फ एक तंत्र नहीं है, ये हमारी रगों में दौड़ता हुआ संस्कार है। और आज सिर्फ भारत का लोकतंत्र ही नहीं जीता है, आज भारत का संविधान भी जीता है।
दलीय कर्मीको मार्गदर्शन पाई श्री मोदी बीजेपी सभापति नितिन नवीन को प्रशंसा करिछन्ति। आपण माने संवाद सुनिछन्ति आकाशवाणीरो। ଆମେରିକୀୟ ଜାହାଜଗୁଡ଼ିକ ଉପରେ ଇରାନ୍ ଆକ୍ରମଣ କଲେ କଠୋର ପରିଣାମ ଭୋଗ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଇରାନ୍ର ଆକ୍ରମଣ ପରିପ୍ରେକ୍ଷୀରେ ଶ୍ରୀ ଟ୍ରମ୍ପ୍ ଏହି ମନ୍ତବ୍ୟ ଦେଇଛନ୍ତି। ୱାଶିଂଟନ୍ ଦେଇଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ଇରାନ୍ର 7 ଡଙ୍ଗା ଉପରେ ଆମେରିକା ସେନା ଆକ୍ରମଣ କରିଛି। ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇ କହିଛି ସେଗୁଡ଼ିକୁ ଧ୍ୱଂସ କରିବା ପାଇଁ ଆମେରିକା ସେନା ପକ୍ଷରୁ ହେଲିକପ୍ଟର ନିୟୋଜିତ କରାଯାଇଥିଲା। ତେବେ ଏ ନେଇ ଇରାନ୍ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନାହିଁ। ଆମେରିକା ଏବଂ ଇରାନ୍ ମଧ୍ୟରେ ଏଭଳି ଚେତାବନୀ ଓ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ବୃଦ୍ଧି ପାଉଛି। ଅଟକି ରହିଥିବା ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିବାକୁ ଆମେରିକାର ଜାହାଜ ସହାୟତା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରୋଜେକ୍ଟ ଫ୍ରିଡମ୍ର ଏହା ଏକ ଅଂଶସ୍ୱରୂପ ହେବ ବୋଲି ଆମେରିକା ବର୍ଣ୍ଣନା କରିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ବ୍ରାଡ୍ କୁପର କହିଛନ୍ତି 87 ଦେଶର ଜାହାଜ ଏହି ଉତ୍ତେଜନା ପରିପ୍ରେକ୍ଷୀରେ ଅଟକି ରହିଛନ୍ତି। ଅନ୍ୟପକ୍ଷରେ ଇରାନ୍ କହିଛି ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିଛି। ଆମେରିକାର ଜାହାଜ ଉପରେ ଇରାନ୍ ପକ୍ଷରୁ ଚେତାବନୀ ଭାବେ ଗୁଳି କରାଯାଇଛି ବୋଲି ଇରାନ୍ ସୂଚନା ଦେଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କ ଜାମାଇକା ପ୍ରତିପକ୍ଷ କାମିନା ଜନ୍ସନ୍ ସ୍ମିଥ୍ ଏବଂ ସେଠାକାର କ୍ୟାବିନେଟ୍ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି ବୈଠକ ଅବସରରେ ଦ୍ୱିପାକ୍ଷିକ ସହଭାଗିତାର ବିଭିନ୍ନ ଦିଗ ଉପରେ ମତ ବିନିମୟ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଡିଜିଟାଲ୍ କ୍ଷେତ୍ର, ପର୍ଯ୍ୟଟନ, କ୍ରୀଡ଼ା, ମନୋରଞ୍ଜନ, ଭିତ୍ତିଭୂମି ବିକାଶ, ଦକ୍ଷତା ନିର୍ମାଣ ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ଜୟଶଙ୍କର କହିଛନ୍ତି। ଜାମାଇକାର ଶିଳ୍ପ ଏବଂ ବ୍ୟବସାୟୀ ନେତୃବୃନ୍ଦଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ଆଲୋଚନା କରିଥିବା ସୂଚନା ଦେଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ତାଙ୍କ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ର ବିଜୟ ପରେ ଶ୍ରୀ ବିଜୟନ୍ ଏହି ନିଷ୍ପଭି ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ଶ୍ରୀ ବିଜୟନ୍ଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଛନ୍ତି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ନୂତନ ସରକାର ଗଠନ ଏବଂ ଶପଥ ଗ୍ରହଣ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦବୀରେ କାର୍ଯ୍ୟନିର୍ବାହ କରିବାକୁ ଶ୍ରୀ ବିଜୟନ୍ଙ୍କୁ ରାଜ୍ୟପାଳ ଶ୍ରୀ ଆରଲେକର ଅନୁରୋଧ କରିଛନ୍ତି। ଜାଲିଆତି ବେଆଇନ ଅର୍ଥ କାରବାର ଅଭିଯୁକ୍ତ ପଳାତକ ମହମ୍ମଦ ନଭାସ କକ୍କତ ଇସ୍ମାଇଲ୍କୁ ଭାରତକୁ ଅଣାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦେଇଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଇସ୍ମାଇଲ୍ ସଂଯୁକ୍ତ ଆରବ ଏମିରେଟ୍ସକୁ ପଳାୟନ କରିଥିଲା। ଦିଲ୍ଲୀ ପୁଲିସ୍ର ଅନୁରୋଧ କ୍ରମେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ସିବିଆଇ ଇସ୍ମାଇଲ୍କୁ ସଫଳତାର ସହ ଭାରତକୁ ଆଣିଛି। ଗତକାଲି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରଠାରେ ପହଞ୍ଚିବା ପରେ ଇସ୍ମାଇଲ୍କୁ ଦିଲ୍ଲୀ ପୁଲିସ୍ ଗିରଫ କରିଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ହୋଇଛି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ମୁମ୍ବାଇ ଇଣ୍ଡିଆନ୍ସ 6 ପରାସ୍ତ କରିଛି। ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 5 ବିନିମୟରେ 228 ରନ୍ ସଂଗ୍ରହ କରିଥିଲା। 229 ରନ୍ର ବିଜୟ ଲକ୍ଷ୍ୟକୁ 18 4 ବଲ୍ରେ 4 ୱିକେଟ୍ ବିନିମୟରେ ମୁମ୍ବାଇ ଇଣ୍ଡିଆନ୍ସ ହାସଲ କରିପାରିଥିଲା। ରିଆନ୍ ରେକଲ୍ଟନ୍ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ବିଜୟ ସହ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ମ୍ୟାଚ୍ରୁ ମାତ୍ର 4 ପଏଣ୍ଟ ହାସଲ କରିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ୱଷ୍ଟ ବହୁମତ। ପୁଡୁଚେରୀରେ ପୁନଃ ସରକାର ଗଠନ କରିବ ଏନ୍ଡିଏ। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିବା ଟିଭିକେକୁ ସର୍ବାଧିକ ଆସନ। ବିଜେପିର ବିଜୟକୁ ଐତିହାସିକ ଅଭୂତପୂର୍ବ ବୋଲି ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ଆମେରିକୀୟ ଜାହାଜଗୁଡ଼ିକ ଉପରେ ଆକ୍ରମଣ କଲେ ଇରାନ୍କୁ କଠୋର ପରିଣାମ ଭୋଗ କରିବାକୁ ପଡ଼ିବ, ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 wicket ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଆଇଏନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।